ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ନୀତି ଆୟୋଗର ସହଯୋଗ ଥି ଆଇବା ତିନି ମାସ ଭିତରେ ଓଡ଼ିଶାର ଲାଗି ଭିଜନ ଡକୁମେଣ୍ଟ ତିଆରି କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ଗଲାକାଲି ଇବାବ୍ଦେ ନୀତି ଆୟୋଗର କର୍ତ୍ତୃପକ୍ଷ ଆଲୋଚନା କରିଛନ୍। ପ୍ରଧାନମନ୍ତ୍ରୀଙ୍କର ବିକଶିତ ଭାରତ ହି ଓଡ଼ିଶା ଅଭିବୃଦ୍ଧି ଇଞ୍ଜିନ୍ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। 2036 ତକ୍ ଓଡ଼ିଶାର ଅର୍ଥନୀତି $500 ବିଲିୟନ୍ ଆଉ 2047 ତକ୍ 1.50 ଟ୍ରିଲିୟନ୍ ହାସଲ କରବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍। ନୀତି ଆୟୋଗର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମ୍ କହିଛନ୍ ଯେ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି। 2047ର ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ସବୁ ରାଜ୍ୟର ବିକାଶ ଦରକାର। ଓଡ଼ିଶା କ୍ଷେତ୍ରରୁ 2036 ଆଉ 2047କେ ନଜରଥି ରଖିକରି ଦୁଇଟା ଭିଜନ ଡକୁମେଣ୍ଟ ତିଆରି କରବାରକେ ନୀତି ଆୟୋଗ ପୂରା ସହଯୋଗ କରବା ବୋଲି ସେ କହିଛନ୍। ରାଜ୍ୟ ସରକାରଙ୍କ ତରଫୁ ଚାଲିଥିବା ଜନଶୁଣାଣୀକେ ଆହୁରି ସରଳ କରବାର ଲାଗି ଜନଶୁଣାଣୀ ପୋର୍ଟାଲକେ ଉନ୍ନତ କରାଯିବା। ଏଥି ସରକାରୀ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅଭିଯୋଗ ପରିଚାଳନା ଲାଗି ଗୋଟିଏ ନିର୍ଦ୍ଦିଷ୍ଟ ପୃଷ୍ଠା ତିଆରି କରାଯିବା। ହେଲେ ଅଭିଯୋଗ ଦାଖଲ ଆଗରୁ ପଞ୍ଜିକରଣକେ ଧରାବନ୍ଧା କରାଯିବା। ଉପର ଅଧିକାରୀମାନେ ଏତାକେ ଯାଞ୍ଚ କରିକରି 30 ଦିନ ଭିତରେ ନିୟମ ଅନୁସାରେ ଅଭିଯୋଗର ସମାଧାନ କରିବେ। ଜିଲ୍ଲା କି ତାର ଉପସ୍ତରନ ଅଭିଯୋଗର ସମାଧାନ ନାହିଁ ହେଲେ ଅଭିଯୋଗକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରବେ। ପଞ୍ଜିକରଣ ବାବଦେ ଆବେଦନକାରୀମାନଙ୍କର ପାକେ ଏସ୍ଏମ୍ଏସ୍ ପଠାଯିବା ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଫି ତହସିଲନୁ ହେବାରକେ ଥିବାର ଉପନିବନ୍ଧନ କାର୍ଯ୍ୟାଳୟକେ ଜଲ୍ଦି କାର୍ଯ୍ୟକାରୀ କରବାର ଲାଗି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ବିଭାଗର ନିବନ୍ଧନ ସେବାମାନଙ୍କର ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ଥି ରାଜସ୍ୱ ମନ୍ତ୍ରୀ ସବୁ ନିବନ୍ଧନ ସେବାକେ ଧାରି ସମୟ ଭିତରେ ଦେବାର ଲାଗି ନିର୍ଦ୍ଦେଶ ଦେଇଥିଲେ। ସବୁ ତହସିଲଦାର ଆର୍ ନିବନ୍ଧନ ଅଧିକାରୀମାନଙ୍କୁ ଭିନ୍ ଭିନ୍ କ୍ଷେପ୍ଥି ନୈତିକତା, ଇ ଗଭର୍ଣ୍ଣାନ୍ସ ଆର୍ ଅଲଗା ବିଷୟ ଉପରେ ତାଲିମ ଦେବାରକେ ବିଲ୍ ବୈଠକ ଥି ଜୋର୍ ଦିଆଯାଇଥିଲା। ଉପନିବନ୍ଧନ ଆର୍ ନିବନ୍ଧନ କାର୍ଯ୍ୟାଳୟକେ ଆସୁଥିବା ଲୋକଙ୍କୁ ଏସ୍ଏମ୍ଏସ୍ ଜରିଆ ସେମାନଙ୍କର ସରକାରୀ ଦେୟର ବିବରଣୀ ଜାନବାରକେ ଭିଲମନ୍ତ୍ରୀ କହିଥିଲେ। ଆଜ୍ ଜାତୀୟ ହସ୍ତତନ୍ତ ଦିବସ। ହସ୍ତତନ୍ତର ପ୍ରଚାର ପ୍ରସାର କରବାର ସାଙ୍ଗେ ବୁଣାକାରମାନଙ୍କୁ ତହକାବାର ଲାଗି 2015 ଫି ବଛର ଅଗଷ୍ଟ 7 ତାରିଖକେ କେନ୍ଦ୍ର ସରକାରଙ୍କର ବୟନ ଆଉ ହସ୍ତତନ୍ତ ମନ୍ତ୍ରଣାଳୟ ତରଫୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। 1905 ଆଜିର ଦିନେ ସ୍ୱଦେଶୀ ଆନ୍ଦୋଳନ ମୂଲ ହୋଇଥିଲା। ଏ ଦିନକେ ସୋ ରଖବାର ଲାଗି ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଆର୍ ଆର୍ଥିକ ଉନ୍ନତି ଥି ହସ୍ତଶିଳ୍ପ ଆଉ ହସ୍ତତନ୍ତର ବଡ଼ ଭୂମିକା ରହିଛି। ଏନୁ ଜଣାଇ ଦିଆଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ଅଗଷ୍ଟ 7 ତାରିଖ ଦିନ ପହିଲା ଜାତୀୟ ହସ୍ତତନ୍ତ ଦିବସ ପାଳନ କରିଥିଲେ। ଆଜି 10 ନମ୍ବର ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବା। ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ହେବାରକେ ଥିବା କାର୍ଯ୍ୟକ୍ରମଟି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମୁଖିଆ କୁନୁଆ ଭାବେ ଯୋଗଦେବେ। ତାଙ୍କର ସାଙ୍ଗେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଉ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା ଉପସ୍ଥିତ ରହିବେ। ଏହି ଦିବସ ଅବସରରେ ହସ୍ତତନ୍ତ ବୁଣାକାର କ୍ଷେତ୍ରଟି ଭଲ ପ୍ରଦର୍ଶନ କରିଥିବା ବୁଣାକାରମାନଙ୍କୁ ସନ୍ଥ କବୀର ପୁରସ୍କାର ଦିଆଯିବା। ପୁରୀ ଶ୍ରୀମନ୍ଦିରନୁ ଶ୍ରାବଣ ମାସର ଉଜ୍ଜଲ ପୋଖର ତୃତୀୟା ତିଥିନୁ ଆଜି ମହାପୁରୁମାନଙ୍କର ବନକ ଲାଗି ନୀତି ହେବା। ଏଥିଲାଗି 2 ନମ୍ବର ଭୋଗମଣ୍ଡପ ନୀତି ଶେଷ ହେବା ଋତୁରୁ ଉପରବେଲା 5 ବଜେନୁ ରାତିର 9 ବଜେ ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ବନକ ଲାଗି ଉତରୁ ଶ୍ରୀଜୀଉମାନଙ୍କର ମହାସ୍ନାନ ନୀତି ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ନୂଆଓର ଜିଲ୍ଲାସ୍ତର ଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଏସ୍ଓପି ଜାରି କରାଯାଇଛି। ଏ ବାବଦେ ଦକ୍ଷତା ବିକାଶ ନିର୍ଦ୍ଦେଶାଳୟ ତରଫୁ ସବୁ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ଏଥି କେନ୍ସି ପ୍ରସ୍ତାବର ମୂଲ୍ୟାୟନ ଆର୍ ନିଯୁକ୍ତି ଭୂମିକାକେ ଜୋର୍ ଦିଆଯିବା। ଇତାର ସହିତ ପ୍ରଶିକ୍ଷଣ କେନ୍ଦ୍ରମାନଙ୍କର ଭିଭିଭୂମି ଯାଞ୍ଚ କରାଯିବା। ଗାଁମାନଙ୍କେ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ କି ରାଜ୍ୟ ବାହାରେ ନିଯୁକ୍ତି ଦିଆଯିବାରକେ ତାଲିମ ସହକାରୀମାନେ ଧ୍ୟାନ ଦେବେ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତାଦେଖା କାମ ଆଜିଠାନୁ ମୂଲ ହେବା। ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସଂଖ୍ୟା କମ୍ ଥିବାରୁ 3 ଦିନ ତକ୍ ଖାତାଦେଖା କାମ ଚାଲବା। ସେନ୍ତା ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଖାତାଦେଖା 8 ଦିନ ତକ୍ ଚାଲବା ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ତରଫୁ କୁହାଯାଇଛି। ରାଇଜେ ଜରୁରୀକାଳୀନ ଚିକିତ୍ସା ସେବାକେ ତୁର୍ତ୍ତି କରବାର ଲାଗି ନ୍ୟାସନାଲ୍ ହେଲ୍ଥ ରିସର୍ଚ୍ଚ ପ୍ରାୟୋରିଟି ଅଧୀନତି ଗୋଟିଏ କମିଟି ଗଠନ କରାଯାଇଛି। ଏଥି ସାଜନ ବିଶେଷଜ୍ଞ ନୋଡାଲ ଅଫିସର ଦାୟିତ୍ୱଥି ରହିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା ଶୁକ୍ରବାର ତକ୍ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ମିଳିଛି। ଆଜି ଭୋର ସମୟାନୁ ସମ୍ଭଲପୁର ଆର୍ ଆଖରପାଖର ଜିଲ୍ଲାନ ରହି ରହିକରି ବର୍ଷା ଜାରି ରହିଛି। ସେଆଡ଼େ ଆଜି ବରଗଡ଼ ନୂଆପଡ଼ା ବଲାଙ୍ଗୀର କଳାହାଣ୍ଡି ସମ୍ଭଲପୁର ସୁବର୍ଣ୍ଣପୁର ସହିତ 13 ଜିଲ୍ଲାନୁ ଜବର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।